ଆତ୍ମ ପରୀକ୍ଷା ଉପରେ ହଉଛି। ଗମ୍ଭୀର ଭାବରେ ଆତ୍ମ ପରୀକ୍ଷା କର, ଅର୍ଥାତ୍ ମନକୁ ଏପରି ବିଶ୍ଳେଷଣ କର ଯାହାଫଳରେ ସମସ୍ତ ପୁରାତନ ସ୍ମୃତି ଗୋଟିଏ ଗୋଟିଏ କରି ତୁମ ସ୍ମୃତି ପଟଳ ଉପରକୁ ଆସିଯିବ। ଖୋଜି ଖୋଳି ଖୋଳି ପୁରୁଣା କଥାକୁ ମନେ ପକାଅ, କେହି କେତେବେଳେ ତୁମକୁ ଦୁଃଖ ଦେଇଛି କି, ଦୁଃଖୀ କରିଛି କି, ମାନହାନି କରିଛି କି, କେହି ତୁମ ଉପରେ ଆକ୍ରମଣ କରିଛି କି, ତୁମ ମାତା ପିତା ତଥା ଗୁରୁ ଇତ୍ୟାଦି ତୁମ ପ୍ରତି କିପରି ବ୍ୟବହାର କରିଛନ୍ତି, ଏମିତି ଅନେକ ପ୍ରଶ୍ନ ତୁମେ ନିଜେ ନିଜକୁ ପଚାରିପାର। ତୁମର କେଉଁ ମାନସିକ କଷ୍ଟ ଅଛି, ତାହା କେଉଁ ଭୟ ସହିତ ସଂଯୁକ୍ତ, କେଉଁ ଭ୍ରାନ୍ତ ଧାରଣା ତୁମ ଅବ୍ୟକ୍ତ ମନରେ ଗଭୀର ଭାବରେ ପ୍ରତିଷ୍ଠିତ, ଏହାକୁ କଥା ଏସବୁ କଥା ତୁମର ଜାଣିବା ଦରକାର। ମନ ବିଶେଷଣ ସକାଶେ ତୁମେ କୌଣସି ଯୋଗ୍ୟ ମନୋବେତାଙ୍କ ଠାରୁ ସାହାଯ୍ୟ ନେଇପାର। ମନ ବିଶେଷଣ କରୁଥିବା ବ୍ୟକ୍ତି ତୁମ ସହିତ ଯଥେଷ୍ଟ କଥାବାର୍ତ୍ତା କରିବେ, ନିର୍ଭୟ ଭାବରେ ତୁମ ବିଚାର ପ୍ରକଟ କରିବା ସକାଶେ ସ୍ୱାଧୀନତା ଦେବେ ଓ ମନୋଯୋଗ ସହିତ ତୁମ ଉତ୍ତର ଶୁଣିବେ। ତୁମ ଗୁପ୍ତ ଯନ୍ତ୍ରଣାକୁ ଅନ୍ୟ କାହା ସମକ୍ଷରେ ପ୍ରକଟ କରାଯିବ ନାହିଁ ବୋଲି ସେ ତୁମକୁ ଆଶ୍ୱାସନା ଦେବେ। ସେ ମନର ଗଭୀର ସ୍ତରରେ ଥିବା ଭୟକୁ ଦେଖିବେ। ଓମ୍ ଶାନ୍ତି।